ଛବିସତର ଯୀଶୁ କୃଷ ଉପରେ ଚଢ଼ା ଗଲା। ମାର୍କ ପନ୍ଦର ଅଧ୍ୟାୟ ବାଇଶ ପଦରୁ ଅଣଚାଳିଶ ପଦ। ପିତର ଭାଗ ଦୁଇ ଅଧ୍ୟାୟ ଏକତିରିଶ ପଦରୁ ଚବିଶ ପଦ। ସୈନିକମାନେ ଯୀଶୁକେ କୃଷରେ କାଣ୍ଟା ମାରିନେଇ, ସେ ନାଇଁ ମରବା ଯାଇ ସେଇଠେ ଝୁଲେଇ ନେଇ। ସେଇ ଦିନ ମାନକେ ପଥର ଥିଲା ନିୟମକେ ଭାଙ୍ଗୁଥିବା ମଣିଷ ମାନକେ ବହୁତ କଷ୍ଟରେ ମାରି ଦିଆଯାଉଥିଲା। ଦୁଇ ଜଣ ଚୋରକେ ବି ତାଙ୍କର ସାଙ୍ଗେ କାଣ୍ଟା ମରାଗଲା। ଯଦି ଯୀଶୁର ଦୋଷ ନାଇଁଥିଲା, ତାଙ୍କର ଯଦି ଭୁଲ ନାଇଁଥିଲା, ଯୀଶୁ କଷ୍ଟ ପାଉଥିଲା। ଯାହା ଆମକେ କଷ୍ଟ ପାଇବାର ଥିଲା, ଆମେ ସମସ୍ତେ ପାପ କରିଛେ, ଆର୍ ପାପରୁ ଆମେ ସମସ୍ତେ ଫେରବା। ଭଗବାନ ଆମକେ କ୍ଷମା କର୍ମେଇ। ଭଗବାନ ଯୀଶୁ ଖ୍ରୀଷ୍ଟ ପାଖେ ବିଶ୍ୱାସ କର, ଆର୍ ତୁମେମାନେ ବି ରକ୍ଷା ପାଇବ।